ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶର ଶିକ୍ଷା ପ୍ରଣାଳୀ ବ୍ୟବସ୍ଥା ଭିତ୍ତିକ ଆର୍ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ଆର୍ ଆବଶ୍ୟକତା ଅନୁସାରେ ହେବାର ଦରକାର କହିଲେ ରାଷ୍ଟ୍ରପତି। ନିରନ୍ତର ଚେଷ୍ଟା ବୋଲେ ଗଲା 10 ବର୍ଷ ଭିତରେ ବର୍କସ୍ ହେଇଛେ ଦେଶର ଅର୍ଥନୀତି କହିଲେ ପ୍ରଧାନମନ୍ତ୍ରୀ। ଶାରୀରିକ ପରୀକ୍ଷା ବେଳେ ଜୀବନ ଯାଇଥିବା 2 ପରୀକ୍ଷାର୍ଥୀଙ୍କର ପରିବାରକେ 4,00,000 ଲେଖା ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ ବଢ଼ି ଚାଲିଛେ ତାତି। 39 ଡିଗ୍ରୀ ତାପମାତ୍ରା ସହିତ ଝାରସୁଗୁଡ଼ା ଆଜି ସବୁନୁ ତତଲା ସହର। ଏଥର ପୁରା ଖବର। ଭାରତର ଶିକ୍ଷା ପ୍ରଣାଳୀ ବ୍ୟବସ୍ଥା ଭିତ୍ତିକ ଆର୍ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ଆର୍ ଆବଶ୍ୟକତା ଅନୁସାରେ ହେବାର ଦରକାର, ଯେନ୍ଟାକି ଆହ୍ୱାନପୂର୍ଣ୍ଣ ଆଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ରାଷ୍ଟ୍ରପତି ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ଆୟୋଜିତ 2-ଦିନିଆ ଭିଜିଟର ସମ୍ମିଳନୀ 2024-25 ଉଦ୍ଯାପନୀ କାର୍ଯ୍ୟକ୍ରମଥି ଯୋଗଦେଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶେ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସୃଷ୍ଟି କରବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ରାଷ୍ଟ୍ରପତି କହିଛନ୍,
देश के उच्च शिक्षण संस्थानों में विश्व स्तरीय शिक्षा मिलने से विदेश जाकर पढ़ने के प्रवृत्ति की कमी आएगी, देश की युवा प्रतिभा का राष्ट्र निर्माण में बेहतर उपयोग हो सकेंगे। हमारे प्रयास होना चाहिए कि विकसित देशों से विद्यार्थियों और शिक्षक भारत आकर शिक्षा और अनुसंधान से जुड़े।
କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ସମ୍ମିଳନୀଥି ଶିକ୍ଷାବିତ୍ମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଆର୍ ମାର୍ଗଦର୍ଶନ ଦେଶର ଉଜ୍ଜଳ ଭବିଷ୍ୟତ ଗଠନ କରବାର ଦିଗେ ସାହାଯ୍ୟ କରବା ବୋଲି କହିଛନ୍। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇକରି ସରକାର କାମ କରୁଛନ୍ ଆଉ ସଂସ୍କାରର ଗତିକେ ତୁର୍ତ୍ତି କରାଯାଉଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସେ କହିଛନ୍, ଦେଶ ଗଲା 10 ଭିତରେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଆର୍ ସମାବେଶୀ ଅଭିବୃଦ୍ଧି ଲାଗି ନିଜର ପ୍ରତିବଦ୍ଧତାକେ ପ୍ରଦର୍ଶିତ କରିଆସୁଛି। ବଜେଟ୍ ଉତ୍ତର ୱେବିନାରକେ ସମ୍ବୋଧିତ କରିକରି ଆଜି ପ୍ରଧାନମନ୍ତ୍ରୀ କହିଛନ୍, ଦେଶ ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନୀ ଆର୍ ପରମାଣୁ ଶକ୍ତିର ଇଞ୍ଜିନ୍ ଭାବେ ଉଭା ହୋଇଛି। ସରକାରଙ୍କ ନିରନ୍ତର ଚେଷ୍ଟା ଲାଗି କୋଭିଡ୍ର ପ୍ରଭାବ ଆମର ଅର୍ଥନୀତିକେ ଯହ କ୍ଷତି ନାଇଁ ପହଞ୍ଚେ ପାରି, ଯେନ୍ଥିର୍ ଲାଗି ଭାରତ ଗୋଟେ ଅଭିବୃଦ୍ଧିଶୀଲ ଅର୍ଥନୀତି ହୋଇପାରିଛେ। ପୃଥିବୀର ଭିନ୍ ଭିନ୍ ଦେଶ ଭାରତ ସହିତ ସେମାନଙ୍କର ଅର୍ଥନୈତିକ ଭାଗିଦାରୀକେ ବର୍କସ୍ କରବାର୍ ଲାଗି ଚାହୁଁଛନ୍। ଅର୍ଥନୀତିଥି ଏମ୍ଏସ୍ଏମ୍ଇର ଗୁରୁତ୍ୱ ଉପରେ ନଜର ପକାଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଦେଶର ଅର୍ଥନୈତିକ ଅଭିବୃଦ୍ଧିଥି ଇଟା ଗୋଟେ ପରିବର୍ତ୍ତନକାରୀର ଭୂମିକା ନେବା। ନିର୍ବାଚନ ଆୟୋଗଙ୍କ ତରଫ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କର ଗୋଟିଏ 2-ଦିନିଆ ବୈଠକ ଆଜିଠାନୁ ମୂଲ ହୋଇଛି। ନୂଆଦିଲ୍ଲୀଠାରେ ଚାଲିଥିବା ଏହି ବୈଠକଟି ନିର୍ବାଚିତ ପରିଚାଳନାଥି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଆଉ ଇ କ୍ଷେତ୍ରଥି ରହିଥିବା ଭିନ୍ ଭିନ୍ ଆହ୍ୱାନମାନଙ୍କର ତୁର୍ତ୍ତି ସମାଧାନ ଭାବେ ଆଲୋଚନା କରାଯାଉଛି। ଜ୍ଞାନେଶ କୁମାର ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ନେବାର ଉତ୍ତରୁ ଇଟା ତାଙ୍କର ପହିଲା ବୈଠକ। ନିର୍ବାଚନ ପରିଚାଳନାଥି ଭିନ୍ ଭିନ୍ ରାଜ୍ୟ କେନ୍ଦ୍ରଶାସିତ ଇଲାକାମାନଙ୍କେ ଗ୍ରହଣ କରାଯାଉଥିବା ପଦକ୍ଷେପମାନଙ୍କନୁ ମିଳିଥିବା ଅଭିଜ୍ଞତା ଉପରେ ବୈଠକଟି କଥାବାର୍ତ୍ତା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ରହ୍ମପୁର ଯାଇକରି ଗୋଟିଏ ଜନସଭାଥି ଯୋଗ ଦେବେ। ସେହିଦିନ ସୁଭଦ୍ରା ଯୋଜନାର 2 କିସ୍ତି ସାହାଯ୍ୟ ଟଙ୍କା ହିତାଧିକାରୀମାନଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଖଣି ଆଉ ଇସ୍କାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ କେ ଅନିଲ କୁମାର, ଡକ୍ଟର ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲାପାଳ ଆଉ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଗଲାକାଲି କ୍ଷେତ୍ର ପରିଦର୍ଶନ କରିକରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଆଉ କେନ୍ଦୁଝରଠାରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଆଉ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ଚାଲିଥିବା ବେଳକେ 2 ଆଶାୟୀ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍। ମୃତକଙ୍କର ପରିବାରକେ ସମବେଦନା ଜଣାବାର ସଙ୍ଗେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ 4,00,000 ଲେଖା ଅନୁକମ୍ପା ସାହାଯ୍ୟ ଟଙ୍କା ଘୋଷଣା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଏହି ଶାରୀରିକ ପରୀକ୍ଷା ବେଳେ ସୁନ୍ଦରଗଡ଼ ନ ଝନେ ଆଉ କେନ୍ଦୁଝର ନ ଝନ୍କର ଜୀବନ ଯାଇଥିଲା। 2024-25 ଆର୍ଥିକ ବଛର ଲାଗି ଆର୍ଥିକ କାରବାର ବିଲ୍ ଦାଖଲ କରବାର ସମୟକେ ଆଇବା 7 ତକ ବଢ଼ାଯାଇଛି। ଏହି ସମୟ ଭିତରେ ବଜେଟ୍ଟି ମଞ୍ଜୁର ହୋଇଥିବା ବ୍ୟୟବରାଦ ଖର୍ଚ୍ଚା କରାଯିବାର ସହିତ ଆର୍ଥିକ କାରବାର ପ୍ରକ୍ରିୟା ଶେଷ କରବାରକେ ଅର୍ଥ ବିଭାଗ ତରଫ ସବୁ ବିଭାଗମାନଙ୍କୁ ଜନେଇ ଦିଆଯାଇଛି। ସାରା ରାଜ୍ୟର ପଞ୍ଚାୟତମାନଙ୍କେ ଆଇବାକାଲି ସୁଭଦ୍ରା ହିତାଧିକାରୀମାନଙ୍କ ରେଲି ହେବା। ଶୋଭାଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟମାନଙ୍କନୁ ବାହାରିକରି ଆଖରପାଖର ଗାଁମାନଙ୍କେ ବୁଲ୍ବା। ଇନ ଜନେଇ ଦିଆଯାଇପାରେ ଯେ ଆଇବା ଗୁରୁବାର ଦିନ ସୁଭଦ୍ରା ଯୋଜନାର ପହିଲା କିସ୍ତିର 5 ଖେପ ସାହାଯ୍ୟ ଟଙ୍କା ହିତାଧିକାରୀମାନଙ୍କୁ ଦିଆଯିବା। ସେନ୍ତା ମାର୍ଚ୍ଚ 8 2 କିସ୍ତିର ପହିଲା ଖେପ ସାହାଯ୍ୟ ଟଙ୍କା ହିତାଧିକାରୀମାନଙ୍କୁ ବଣ୍ଟାଯିବା। ସେଆଡ଼େ ନୂଆ ହିତାଧିକାରୀମାନେ ଆଇବା ରାକ୍ଷୀ ପୂର୍ଣ୍ଣି ବେଲ୍କେ ଏକାଥରକେ 3 ଯାକ କିସ୍ତିର ସାହାଯ୍ୟ ଟଙ୍କା ପାଇପାରିବେ ବୋଲି ମହିଳା ସଶକ୍ତିକରଣ ବିଭାଗ ତରଫ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। राज्य सरकार अप्रैल 24 तारीख दिन पंचायतराज दिवस पालन करबार के निष्पत्ति नेछन। आघनु मार्च 5 तारीख दिन ई दिवस पालन करा जाउथला सेंता लोकसेवा दिवस के भिल अप्रैल 24 तारीख दिन पालन करा जिबा। मुख्यमंत्री मोहन चरण माझी ई बाबते गुटे प्रस्ताव के अनुमोदन करिछन। जातीय आउ राज्य स्तर थी पंचायतीराज दिवस एका संगे पालन करबार लागि राज्य सरकार ई निष्पत्ति नेछन। सेडे आइबाकाल ओडिसार बरपुत्र विजु पटनायकंक जयंती के महासमारोह थी पालन करा जिबा। हेले कालका सरकारी छुट्टी नाही हुए बोली सरकार कहिछन। राज्य सरकारक तरफ आइबाकाल भुवनेश्वर जयदेव भवन ठाने विजु पटनायकंक राज्यस्तरीय जयंती पालन करा जिबा। समारोहथि शामिल हेबारके मुख्यमंत्री मोहन चरण माझी विरोधी दल नेता नवीन पटनायकंक चिठी लेखिकरी न्यूता देइछन। पुरी श्रीमंदिर न आइबाकाल फगुन मासर शुक्लपक्ष षष्ठी तिथि न श्रीविग्रहकर बनक लागि नीति हेबा। इथिलागि द्वितीय भोगमंडप भोग सरबार उत्रु पाखापाखि बेलबुडर 5 बजेनु राति 10 बजे तक सर्वसाधारण दर्शन बन्द रहेबा। ई बाबते श्रीमंदिर प्रशासन तर्फ सूचना दियाजाइछि। जातीय मानवाधिकार आयोग एनएचआरसी भुवनेश्वरर गोटे घरोइ विश्वविद्यालय नेपाली छात्रीक आत्महत्या आउ अलगा नेपाली छात्रछात्रीक माड़ अभियोग घटनार क्षेत्रीय तदन्त करबे। घटनार टेक्निक तदन्त करबारके एनएचआरसी तर्फ राज्य तदन्त विभाग महानिर्देशकंक निर्देश दियाजाइछि। ई उच्चस्तरीय टीम तदन्त करिकरि आइबा 10 तारीख भितरे रिपोर्ट दाखल करबारके आयोग कहिछन्। तदन्त कामथि सहयोग करबारके रेजिस्ट्रारक बिल आयोग तर्फ निर्देश दियाजाइछि बोलि एनएचआरसी सदस्य प्रियंक कानूनक कहिछन्। इन जनै दियाजाइपारे जे घटनार तदन्त करबार लागि भारतर मानवाधिकार आयोगके नेपालर जातीय मानवाधिकार आयोग लिखित अनुरोध करिथिले। मेदबहुलता गोटे रोग नाही हेले भिल इटा बहुटे रोगर कारण भाबे चिन्हट करा जाइछे। मेदबहुलतार कारण आर इटाके नियंत्रण करबार लागि जनसचेतनता बढ़ावार उद्देश्य थी आज विश्व मेदबहुलता दिवस पालन करा जाउछे। 2020 मसीहानु फी बछर मार्च 4 तारीख दिन ई दिवस पालन करा जाइ आसुछे। परिवर्तित परिस्थिति आउ स्वास्थ्यकर जीवन हेउछे ई बछरर विषयवस्तु। ई बाबदे सचेतनता सृष्टि करबार लक्ष्य नेइकरि आज राज्यर भिन भिन जागान खास कार्यक्रम मान आयोजन करा जाउछे। बलांगीर नुआ आरक्षी अधीक्षक भावे अभिलाष जी आज दायित्व नेछन। दायित्व नेबार उत्तर जिल्ला न आईन श्रृंखला स्थिति अपराध आर ट्राफिक नियंत्रण शिशु आउ महिला सुरक्षा साइबर अपराध नियंत्रण उपरे खास ध्यान देबे बोली श्री अभिलाष कहिछन। नुआपड़ा जिला खड़ियाल स्वयंशासित महाविद्यालय नुआ अपराधिक आईनर कार्यकारिता बाबदे सचेतनता लागि गोटे आलोचना चक्र होइजैछे। महाविद्यालय अध्यक्ष बैठक ती अध्यक्षता करिकरी समाजति देखादेइथिबा समस्या साइबर अपराध ठकेइ बाबदे सूचना देबार सहित नुआ आईनर व्यवहार बाबदे जानबार जरूरी है बोली कहिथिले। नुआपड़ा जिला प्रसिद्ध उदंती महोत्सव पालन लागि प्रस्तुति मूल्हिछे। सिनापाली पंचायत समिति परिसर न महोत्सव आयोजन कमिटी गठन कराइछे। ई मास शेष तक महोत्सव पालन करबारके बैठक थी निष्पत्ति हेइछे। बरगड़र बयनशिल्प उपनिर्देशकंक कार्यालय न शिशु सुरक्षा उपरे आज गोटे कर्मशाला होइजैछि। कर्मशाला थी जिला शिशु सुरक्षा यूनिट तरफ होइतिबा शिशु मंगल समिति शिशु सुरक्षा बाबद योजना पिलामानक जतन आर सुरक्षा आर थैथान उपरे आलोचना करा जाइथिला। बौद्ध जिला स्टेडियम ठाने 16 नंबर सर्वभारतीय डीएस कप फुटबल टूर्नामेंट थी आज यूनाइटेड स्पोर्ट्स क्लब बरगड़ आर बौद्ध जिला फुटबल दल भितर मैच हिचे। आज खेल थी 3-0 गोल थी बौद्ध के हरेकरी बरगड़ 2 नंबर दल भाव सेमिफाइनाल के जाइए। आइबाकाल पहला सेमिफाइनाल एमईजी सेन्टर बेंगालुरु आर यूनाइटेड स्पोर्ट्स क्लब बरगड़ भितर हेबा। सारा राज्य बढ़ी चलीछे तापमात्रा आयबा 4-5 दिन तापमात्रा नाई बदले बोली भुवनेश्वर आंचलिक पाणिपाग विज्ञान केन्द्र अनुमान करिछे। दिनर तापमात्रा 49 डिग्री सहित झारसुगुड़ा आज राज्यर सबुनु ततला सहर हेछे। सेन्ता बौद्धन 38.5 सम्बलपुरन 37.8 बलांगीरन 37.5 हीराकुदन 37.1 टीटलागड़न 37 सुंदरगढ़ 36.9 सुवर्णपुरन 36.7 राउरकेलान 36.2 आर भवानीपाटनान 36 डिग्री रेकर्ड करा जाइछे। शेष मुख्य खबर फेर खे देशर शिक्षा प्रणाली व्यवस्था भित्तिक आर विद्यार्थी मानकर प्रतिभा आर आवश्यकता अनुसार हेबार दरकार कहले राष्ट्रपति। निरंतर चेरेस्टा बले गला 10 बछर भितरे बरकस हेछे देशर अर्थनीति कहले प्रधानमंत्री। शारीरिक परीक्षा बेले जीवन जाइथिबा 2 जन परीक्षार्थीकर परिवारके 4 लाख टंका लेखा साहज घोषणा कले मुख्यमंत्री। आउर बढ़ी चलीछे ताति 39 डिग्री तापमात्रा सहित झारसुगुड़ा आज सबुनु ततला सहर। आजिर आंचलिक खबर इन शेषला। जुहार।